ଅବିଦ୍ୟା ରାଶି ବିନାଶ କରିବାକୁ ଇଚ୍ଛୁକ ମନୁଷ୍ୟବୃନ୍ଦ ଯାହାଙ୍କର ବିଶ୍ୱାସ ଶକ୍ତି ଶୂନ୍ୟ ଆଚରଣ ଆଦର ସହିତ ଗ୍ରହଣ କରନ୍ତି, ସେହି ସାଧୁମାନଙ୍କର ଗତି ସ୍ୱରୂପ ଶିବ ସମ୍ମତି ସହାୟ ରହିତ ହୋଇ ସୁଦ୍ଧା ସ୍ୱୟଂ ପିଶାଚ ସଦୃଶ ଆଚରଣ କରନ୍ତି। କୁହାଯାଉଛି ଯେ ଶ୍ରୀ ଶିବଜୀଙ୍କର ଅସଭ୍ୟ ପିଶାଚ ସଦୃଶ ଆଚରଣ ଘୃଣ୍ୟ ନୁହେଁ, କାରଣ କିପରି ଭୌତିକ ଉପଭୋଗରୁ ବିରତି ବା ବୈରାଗ୍ୟ ଆଚରଣ କରିବାକୁ ହେବ ତାହା ସେ ଭଗବତ ଭକ୍ତମାନଙ୍କୁ ଶିଖାଇଛନ୍ତି। ତାଙ୍କୁ ମହାଦେବ ଅର୍ଥାତ୍ ସମସ୍ତ ଦେବତାମାନଙ୍କୁ ମଧ୍ୟ ପ୍ରଧାନ ବୋଲି କୁହାଯାଏ, ଏବଂ ଏ ଭୌତିକ ଜଗତରେ କେହି ତାଙ୍କ ସହ ସମାନ କିମ୍ବା ତାଙ୍କଠାରୁ ବଡ଼ ନୁହନ୍ତି, ସେ ପ୍ରାୟ ଭଗବାନ ବିଷ୍ଣୁଙ୍କ ସହ ସମାନ। ଯଦିଓ ସେ ସର୍ବଦା ମାୟା ବା ଦୁର୍ଗାଙ୍କ ସହ ସଂଯୁକ୍ତ, ତଥାପି ସେ ମାୟାର ପ୍ରତିକ୍ରିୟାଶୀଳ ତ୍ରିଗୁଣଠାରୁ ଉର୍ଦ୍ଧରେ, ଏବଂ ଯଦିଓ ସେ ତମଗୁଣାଚ୍ଛନ ପିଶାଚ ଜଗତର ଦାୟିତ୍ୱରେ ଅଛନ୍ତି, ତଥାପି ସେ ତଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ତେଣୁ ଯେତେବେଳେ କଶ୍ୟପ ମୁନି ତାଙ୍କର ପତ୍ନୀଙ୍କୁ ଏହିଭଳି ଭାବରେ ନିଷେଧ କରୁଛନ୍ତି, ତେଣୁ ସେ ବିଭିନ୍ନ ଯୁକ୍ତି ଦେଇ କହୁଛନ୍ତି ଯେ ପ୍ରକୃତରେ ବର୍ତ୍ତମାନ ସମୟଟି ଉପଯୁକ୍ତ ନୁହଁ ଏ ସଙ୍ଗ ପାଇଁ। ତେଣୁ ଶିବଜୀଙ୍କର କଥା ଯେତେବେଳେ ପଡ଼ୁଛି ସେତେବେଳେ ଶିବଜୀଙ୍କର ମହିମା ଆପେ ଆପେ ଆସିବ, କାରଣ କଶ୍ୟପ ମୁନି ମଧ୍ୟ ଜଣେ ବୈଷ୍ଣବ, ତେଣୁ କଶ୍ୟପଙ୍କଠାରୁ ସମସ୍ତ ପ୍ରଜା ସୃଷ୍ଟି ହେଉଛନ୍ତି, ଦେବତାମାନେ ଆସିଛନ୍ତି, ଅସୁରମାନେ ଆସୁଛନ୍ତି, ଦାନବମାନେ ଆସୁଛନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ସମସ୍ତେ ତାଙ୍କଠାରୁ ଆସୁଛନ୍ତି। ସେ ଭଗବାନଙ୍କର ଧ୍ୟାନରେ ରତ ରହିଛନ୍ତି, ସମାଧି ଅବସ୍ଥାରେ ଥିଲେ, ତାଙ୍କର ସମାଧି ଭଗ୍ନ ହୋଇନଥିଲା, ଯେଉଁ ସମୟରେ ସନ୍ଧ୍ୟା ସମୟରେ ଦିତି ତାଙ୍କୁ ଯାଇକରି ତାଙ୍କର ସମାଧି ଭଗ୍ନ କରୁଛନ୍ତି ବିଭିନ୍ନ ନିବେଦନ ମାଧ୍ୟମରେ। ତେଣୁ ଶିବଜୀଙ୍କ କଥା ଯେତେବେଳେ ଆସୁଛି ସନ୍ଧ୍ୟା ସମୟ, ସନ୍ଧ୍ୟା ସମୟ ହେଉଛି ଶିବଜୀ ବିଚରଣ କରୁଛନ୍ତି, ତେଣୁ ଶିବଜୀଙ୍କର ମହାତ୍ମ୍ୟ ଆପେ ଆପେ ଆସିଯାଉଛି। ତେଣୁ ସେ କହୁଛନ୍ତି ଯେ ଶିବଜୀ ତ୍ରିନେତ୍ର ଦ୍ୱାରା ସବୁକିଛି ଦେଖିପାରନ୍ତି, ପୂର୍ବ ଶ୍ଲୋକ ନା ତା ପୂର୍ବ ଶ୍ଲୋକରେ କୁହାଯାଇଥିଲା, ଦେବ ସ୍ତ୍ରୀ ପଶ୍ଚାତ ଦେବରସ୍ତେ, ତିନିଟି ଚକ୍ଷୁ ରହିଛି ତାଙ୍କର, ତାକୁ ତୁଳନା କରାଯାଇଛି ସୂର୍ଯ୍ୟ ଚନ୍ଦ୍ର ଏବଂ ଅଗ୍ନିଙ୍କ ସହିତ ତୁଳନା କରାଯାଇଛି। ତୃତୀୟ ନେତ୍ର ଯେତେବେଳେ ଖୋଲି ଦିଅନ୍ତି ସବୁ ଭସ୍ମ ହୋଇଯାଏ, ଏମିତିକି ବ୍ରହ୍ମାଙ୍କୁ ମଧ୍ୟ ସେ ଭସ୍ମ କରିଦେବ ବୋଲି କୁହାଯାଉଛି। ତେଣୁ ଆ ପୂର୍ବ ଶ୍ଲୋକରେ କୁହାଯାଇଥିଲା, ନ ଯଶ୍ୟ ଲୋକେ ସୁଜନ କରୋବା ନାତ୍ୟା ଦ୍ରୁତ ନୌତ କଶ୍ଚିତ ବିଗର୍ହ ବୟଂ ପ୍ରତେଜ ଚରଣାପବିଧାମ ଆଶା ସ୍ମହେଜାଂ ବଡ଼ ବତଭୁକ୍ତ ଗୋବାମ। ଏଇଟା ପ୍ରଭୁ କହିଥିଲେ, ତାଙ୍କର କିଏ ସ୍ୱଜନ ବା ପର ନାହିଁ, ଦିଦି ଯଦି କହିବେ ସେ ତ ଆମର ନିଜ ଲୋକ, ଆଉ କ'ଣ ଅଛି, ଆମେ କିଛି ଯଦି ବା କିଛି ଅସଦ ଆଚରଣ କରୁଛେ ସେ ଆମର ନିଜ ଲୋକ, ଆମର ଦେବର ବୋଲି ଆପଣ କହୁଛନ୍ତି ନିଜ ଲୋକ, ତେଣୁ ସେ ଆମକୁ କିଛି ଅସୁବିଧା କରିବେ ନାହିଁ ନା? ନା ନା, ନ ଯଶ୍ୟ ଲୋକେ ସ୍ୱଜନ କରବା, ତାଙ୍କର କିଏ ସ୍ୱଜନ ନୁହନ୍ତି କି ପର ନୁହନ୍ତି, ସମସ୍ତେ ତାଙ୍କର, ଆମେ ସମସ୍ତେ ତାଙ୍କର ସନ୍ତାନ। ତେଣୁ ବର୍ତ୍ତମାନ ସେହି ଶିବଜୀଙ୍କର ମହାତ୍ମ୍ୟ ପୁଣି ପ୍ରକାଶ କରୁଛନ୍ତି, ଯଶ୍ୟା ଅନବଦ୍ୟ ଚରିତଂ ମନୀଷୀଣୁ, ମନୀଷୀ ଯେଉଁମାନେ ମନରେ ଚିନ୍ତା କରନ୍ତି, ଯେଉଁମାନେ ମାନସିକ ସ୍ତରକୁ ଆସିଛନ୍ତି ସେମାନେ ସାଧାରଣ ବ୍ୟକ୍ତିଙ୍କଠାରୁ ବହୁତ ଉନ୍ନତ ସ୍ତରର। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଇନ୍ଦ୍ରିୟାଣି ପରାଣ୍ୟାହୁର ଇନ୍ଦ୍ରିୟଭ୍ୟ ପରମ ମନ, ସାଧାରଣତଃ ଲୋକମାନେ ଏଇ ଇନ୍ଦ୍ରିୟ ସ୍ତରରେ ରହିଛନ୍ତି, ଇନ୍ଦ୍ରିୟ ସ୍ତର ଏଇ ଯେଉଁ ଉପଭୋଗ କରିବା ପାଇଁ ପଶୁପକ୍ଷୀ ଯେଉଁଭଳି ଭାବରେ ସେମାନେ ଉନ୍ନତ ସ୍ଥିତି ପ୍ରାପ୍ତ ହୋଇନାହାନ୍ତି, ସେମାନେ ବହୁତ ନିମ୍ନ ସ୍ତରରେ ଅଛନ୍ତି, ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା ଏଇ ଦୁଇଟି ନିମ୍ନ ଚେତନାରେ ଅଛନ୍ତି, ତେଣୁ ସେମାନେ ଏଇ ଇନ୍ଦ୍ରିୟ ଉପଭୋଗରେ ଲାଗି ରହିଛନ୍ତି। କିନ୍ତୁ ଏଇ ଇନ୍ଦ୍ରିୟ ଉପଭୋଗରୁ ଯେଉଁମାନେ ଉନ୍ନତ ସ୍ତରକୁ ଯାଉଛନ୍ତି ସେମାନଙ୍କୁ ମନୁଷ୍ୟ ବୋଲି କୁହାଯାଉଛି, ମନ ସ୍ତରକୁ ଯାଇଛନ୍ତି। ଇନ୍ଦ୍ରିୟାଣି ପରାଣ୍ୟା ହୋର ଇନ୍ଦ୍ରିୟ ପରମ ମନ, ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନକୁ ତୃତୀୟ ଅଧ୍ୟାୟରେ, ଇନ୍ଦ୍ରିୟାଣି ହେଉଛି ସବୁଠାରୁ ନିମ୍ନ ସ୍ତରରେ ଆମର ଇନ୍ଦ୍ରିୟମାନେ ପ୍ରାପ୍ତ ହୋଇଛେ, ମନୁଷ୍ୟର ଇନ୍ଦ୍ରିୟ ବହୁତ ଉନ୍ନତ ଇନ୍ଦ୍ରିୟ ଆମେ ପ୍ରାପ୍ତ ହୋଇଛେ, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ଯେଉଁ ସବୁ ରହିଛନ୍ତି ତାଙ୍କର ଗୋଟିଏ ଗୋଟିଏ ଇନ୍ଦ୍ରିୟର ପ୍ରଭାବ ଅଧିକ ରହିଛି, କିନ୍ତୁ ମନୁଷ୍ୟକୁ ଏଭଳି ଇନ୍ଦ୍ରିୟ ଦିଆଯାଇଛି ଯେଉଁଥିରେ କି ସମସ୍ତ ଇନ୍ଦ୍ରିୟଙ୍କର ପ୍ରଭାବ ରହିଛି, ସମାନ ଭାବରେ ରହିଛି, ବହୁତ ଉନ୍ନତ ସ୍ତରର ଭାବ ରହିଛି। ସେଥିପାଇଁ ଭାଗବତ ଏକାଦଶ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଯେତେବେଳେ ଆମର ଯେଉଁ ଯେଉଁ ରହିଛନ୍ତି କିଏ ଜଡ଼ ଦତ୍ତାତ୍ରେୟ ସେତେବେଳେ ଜ୍ଞାନ ଦେଉଛନ୍ତି ଯଦୁଙ୍କୁ, ସେତେବେଳେ ସେ କଥା କହୁଛନ୍ତି ଯେ ଭଗବାନ ଯେତେବେଳେ 24 ଗୁରୁଙ୍କ କଥା ସେ କହିଛନ୍ତି, ଭଗବାନ ଯେତେବେଳେ ସୃଷ୍ଟି କରୁଛନ୍ତି 1, 2, 3, 4 ବହୁପାଦ ତଥା ପଦ ବହୁ ହେଉଛନ୍ତି ପୁରା ସୃଷ୍ଟା ତାସା ଆମେ ପୌରୁଷୀ ପ୍ରିୟା ପ୍ରିୟା ଭଗବାନଙ୍କର ଏଇ ପୁରୁଷ ମନୁଷ୍ୟମାନ ଯେଉଁ ଜନ୍ମ ଦେଲେ, ମନୁଷ୍ୟ ସୃଷ୍ଟି କଲେ, ସେ ଭଗବାନଙ୍କ ଅତି ପ୍ରିୟ ହୋଇଗଲେ। ଅନ୍ୟ ଯେତେ 84 ପ୍ରକାର ଜୀବ ସୃଷ୍ଟି କଲେ, ଯେଉଁ 80 ପ୍ରକାର ଜୀବ ଭିତରେ କିଏ 1 କିଏ 2 କିଏ 3 କିଏ 4 କିଏ ବହୁପାଦ ବିଶିଷ୍ଟ ଜୀବ ସୃଷ୍ଟି କରିଛନ୍ତି, କିନ୍ତୁ ତାଙ୍କର ଚେତନା ଏତେ ଉନ୍ନତ ନୁହଁ। କିନ୍ତୁ ମନୁଷ୍ୟକୁ ଯଦିଓ 2 ଦିଆଯାଇଛି, ତାଙ୍କୁ ମଧ୍ୟ ସେଇ ଇନ୍ଦ୍ରିୟମାନେ ସବୁ ଦିଆଯାଇଛନ୍ତି, କିନ୍ତୁ ସବୁ ଇନ୍ଦ୍ରିୟ ବହୁତ ଉନ୍ନତ ସ୍ତରରେ ଅଛନ୍ତି। ଏବଂ ବିଶେଷ ଭାବରେ ଚେତନା ଗୋଟେ ଉନ୍ନତ ଚେତନା ଦିଆଯାଇଛି, ମୁକୁଳିତ ଚେତନା ସ୍ତର ଦିଆଯାଇଛି, ଯେଉଁଥିପାଇଁ ଭଗବାନ ସେଥିପାଇଁ ଆନନ୍ଦ ହୋଇଯାଇଛନ୍ତି। ମନୁଷ୍ୟ ଜନ୍ମ ପ୍ରଦାନ କରି ଭଗବାନ ଖୁସି ହୋଇଯାଇଛନ୍ତି, କାରଣ ଏହି ଜନ୍ମରେ, ଏହି ମନୁଷ୍ୟ ଜନ୍ମରେ ଆମେ ସବୁଠାରୁ ଉନ୍ନତ ସ୍ଥିତି ପ୍ରାପ୍ତ ହୋଇପାରିବା। ତେଣୁ ଏ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ଯେଉଁ ସେଇମାନେ ଇନ୍ଦ୍ରିୟ ସ୍ତରରେ ରହିଛନ୍ତି, ଇନ୍ଦ୍ରିୟ ସୁଖ ଉପଭୋଗ ରହୁଛନ୍ତି, ସେମାନେ ବହୁତ ନିମ୍ନ ସ୍ତରରେ, ପଶୁ ସ୍ତରରେ ରହିଛନ୍ତି ବୋଲି ବୁଝିବାକୁ ପଡ଼ିବ। କିନ୍ତୁ 8 ଯେଉଁମାନେ ଉର୍ଦ୍ଧ୍ୱ ସ୍ତରକୁ ଯାଉଛନ୍ତି, ଇନ୍ଦ୍ରିୟାଣି ପରାଣୀ ଆହୁର ଇନ୍ଦ୍ରିୟ ପରମ ମନ, ମନ ସ୍ତରକୁ ଯାଉଛନ୍ତି ମନୀଷୀ, ସେମାନେ ମନରେ ଚିନ୍ତା କରୁଛନ୍ତି ବହୁତ କଥା। ମନରେ ଆମେ ମନ ଇନ୍ଦ୍ର ଠାରୁ ମନ ଆହୁରି ଶକ୍ତିଶାଳୀ, ମନରେ ଆମେ ବହୁତ କଥା ଚିନ୍ତା କରିପାରିବା। ସେଇ ପ୍ରଶ୍ନଟି ଅଧିକାଂଶ ସମୟ ପଚାରନ୍ତି ଲୋକମାନେ ଯେ ଭଗବତ ଗୀତା ଭଗବାନ କେମିତି କହିଲେ ଯୁଦ୍ଧ କ୍ଷେତ୍ରରେ, ଦୁଇପଟ ଯୁଦ୍ଧ ଶଙ୍ଖ ନାଦ ହୋଇସାରିଛି, କେମିତି ଭଗବାନ କହିଲେ ସେ ସମୟରେ ଯୁଦ୍ଧ, ଭଗବତ ଗୀତା କେମିତି କହିଲେ? ତେଣୁ ଭଗବାନ ଯେଉଁ ସ୍ତରରେ ଅଛନ୍ତି ତାକୁ ବୁଝିବାକୁ ପଡ଼ିବ। ଆମେ ଏ ନିମ୍ନ ସ୍ତରରେ ରହିଛେ, ଇନ୍ଦ୍ରିୟ ସ୍ତର ମାନେ ରହିଛେ, ସେଇଥିପାଇଁ ଭଗବତ ଗୀତାରେ ଅନେକ ଭାଷ୍ୟ ଆସୁଛି, କାରଣ ସେଇ ପଶୁ ମାନେ ନିମ୍ନ ଚେତନାରେ ରହିଛି, ଇନ୍ଦ୍ରିୟ ଚେତନାରେ ରହିଛି, ସେମାନେ ଭଗବତ ଗୀତାକୁ ଭାଷ୍ୟ ଦେବା ପାଇଁ ଚିନ୍ତା କରୁଛନ୍ତି, ସେମାନେ ଉପଯୁକ୍ତ ନୁହନ୍ତି, ଅନଧିକାରୀ ବ୍ୟକ୍ତି ସବୁ। ସେଥିପାଇଁ ସେମାନେ ଭଗବାନ କହିଲେ ତୁମେ ଅଧିକାରୀ ନୁହଁ ନା ପ୍ରଭୁ, କେଉଁମାନେ ଅଧିକାରୀ ନୁହନ୍ତି? ଯେଉଁମାନେ ପରମ୍ପରାରେ ଆସୁନାହାନ୍ତି ସେମାନେ ଅଧିକାରୀ ନୁହନ୍ତି? ଏବଂ ପରମ୍ପରା ପ୍ରାପ୍ତମ ଏବଂ ରାଜଶ୍ରେ ବିଧୁ, ପରମ୍ପରାରେ ଆସୁଛି ଜ୍ଞାନ, ଯେଉଁମାନେ ପରମ୍ପରାରେ ଆସୁନାହାନ୍ତି କିଛି ବୁଦ୍ଧି ରହିଛି ତାଙ୍କର, କିନ୍ତୁ ପ୍ରକୃତରେ ଇନ୍ଦ୍ରିୟ ସ୍ତରରେ ସେମାନେ କାର୍ଯ୍ୟ କରୁଛନ୍ତି। ସେମାନେ ଯେତେବେଳେ ଭଗବତ ଗୀତାରେ ଭାଷ୍ୟ ଦେଉଛନ୍ତି ସେତେବେଳେ ସେମାନେ ଉତ୍ପାଦ ସୃଷ୍ଟି କରୁଛନ୍ତି। ସନାତନ ଗୋସ୍ୱାମୀ କଥା କହିଲେ କହିଲେ ଶ୍ରୁତି ସ୍ମୃତି ପୁରାଣ ଆଦି ପଞ୍ଚରାତ୍ରିକ ବିଧି ବିନା ଐକାନ୍ତିକ ହରିର ଭକ୍ତି ଉତ୍ପାଦ ଏବଂ କଳ୍ପତେ। ଆମର କିଛି ଜ୍ଞାନ ଅଛି, ସଂସ୍କୃତ ଜ୍ଞାନ ଅଛି, ସଂସ୍କୃତ ଶ୍ଳୋକ ଆମେ ଶବ୍ଦ ଧାତୁ ଇତ୍ୟାଦି ଜାଣିଛେ, ବହୁତ କଥା ଜାଣିଛେ ସଂସ୍କୃତ। ତେଣୁ ଆମର ଇଚ୍ଛା ହେଉଛି ଆମେ ଟିକେ ଭଗବତ ଗୀତାର ଗୋଟେ ବାସ୍ୟ ଦେଇଦେବା। ଅନେକ ଲୋକ ମୁଁ ଥରେ ଯାଇଥିଲି, ଏ ଭାଗବତ କଥା କହିଲାରୁ ମୋତେ ଜଣେଇଦେଲେ ଆଜ୍ଞା ମୁଁ ଗୋଟେ ଭଗବତ ଗୀତାର ବାସ୍ୟ ଦେଇଛି। କେତେ ଭାଷ୍ୟ ଲୋକମାନେ ଦେଉଛନ୍ତି, କିନ୍ତୁ ଭାଷ୍ୟ ଦେବା ପାଇଁ ସେମାନେ ଅନୁମୋଦିତ ବ୍ୟକ୍ତି କି? ଏ ଯଦି ପ୍ରଶ୍ନ ପଚରାଯିବ, ତେଣୁ ଭଗବାନ କହୁଛନ୍ତି ଅର୍ଜୁନ ସେମାନେ ଅନୁମୋଦିତ ବ୍ୟକ୍ତି ନା ପ୍ରଭୁ କିଏ? ନା ଯେଉଁମାନେ ଏଇ ପରମ୍ପରାରେ ଏ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ଗୁରୁ ଶିଷ୍ୟ ପରମ୍ପରାରେ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ସେମାନେ ହିଁ ଅନୁମୋଦିତ ବ୍ୟକ୍ତି। ସେଥିପାଇଁ ପ୍ରଭୁପାଦ ମହାରାଜ ଲେଖିଲେ ଭଗବତ ଗୀତା ଆଜ୍ ଇଟ୍ ଇଜ୍। ପ୍ରଭୁପାଦ ମହାରାଜ ଯେତେବେଳେ ପାଶ୍ଚାତ୍ୟ ଜଗତକୁ ଯାଇଥିଲେ ସେତେବେଳେ ଭଗବତ ଗୀତାର ଇଂରାଜୀରେ ଅନୁବାଦ ବହୁତ ହେଇଥିଲା, ବହୁତ ଥିଲା ବହି ଥିଲା। ଥରେ ଜଣେ ପ୍ରଭୁପାଦ ମହାରାଜଙ୍କୁ ପ୍ରଶ୍ନ ପଚାରିଲେ, ପ୍ରଭୁପାଦ ଆମେ କେଉଁ ବହିଟା ପଢ଼ିଲେ ଠିକ୍ ହେବ ଭଗବତ ଗୀତା? ଅନେକ ଭଗବତ ଗୀତାର ବହି ଅଛି, ସଂସ୍କୃତ ଏଡ଼ିସନ୍ ଅଛି ସବୁ। ବହୁତ ଲୋକ ଯେଉଁମାନଙ୍କର ଟିକେ ଜ୍ଞାନ ରହୁଛି, ସଂସ୍କୃତ ବିଷୟରେ ଜାଣୁଛନ୍ତି, ସେମାନେ ଭାବୁଛନ୍ତି ଭଗବତ ଗୀତାର ଭାଷ୍ୟ ଲେଖିବେ। କିନ୍ତୁ ସେମାନେ କେଉଁ ସ୍ତରରେ ଅଛନ୍ତି? ସେମାନେ ଏଇ ଇନ୍ଦ୍ରିୟ ସ୍ତରରେ ରହିଛନ୍ତି, ଇନ୍ଦ୍ରିୟ ଉପଭୋଗରେ ରହିଛନ୍ତି। 8 ଯେଉଁମାନେ ଟିକେ ଉନ୍ନତ ସ୍ତରକୁ ଯାଉଛନ୍ତି, ମନ ସ୍ତରକୁ ଯାଉଛନ୍ତି, ସେମାନେ ମଧ୍ୟ ପ୍ରକୃତ ସ୍ତରକୁ ଆସୁନାହାନ୍ତି। ମନସ୍ଥ ପରା ବୁଦ୍ଧି, ମନରୁ ଆଉ ମାନେ ଯେଉଁମାନେ ଉନ୍ନତ ସ୍ତରକୁ ଯାଉଛନ୍ତି ସେ ହେଉଛି ବୁଦ୍ଧି, ବୌଦ୍ଧିକ ସ୍ତର, ବୁଦ୍ଧ ସ୍ତର, ସେଇଟା ବୁଦ୍ଧି ସ୍ତର। ସେ ବୁଦ୍ଧି ସ୍ତରରେ ମଧ୍ୟ ଆମେ ପ୍ରକୃତ ଜ୍ଞାନ ପ୍ରାପ୍ତ ହୋଇପାରିବା ନାହିଁ, କାରଣ ଆମେ ଏ ବୁଦ୍ଧି ନୁହଁ। ବୁଦ୍ଧିରୁ ଆହୁରି ଉନ୍ନତ ଯେଉଁ ବୁଦ୍ଧି ବ୍ରତସ୍ତୁ ସହ ବୁଦ୍ଧିର ଆଉ ଯେଉଁମାନେ ଉନ୍ନତ ସ୍ତରକୁ ଯାଇଗଲେଣି, ଆତ୍ମା ସ୍ତରକୁ ଯେଉଁମାନେ ଗଲେଣି, ସେମାନେ ବୁଝିବାକୁ ପଡ଼ିବ, ସେମାନେ ପ୍ରକୃତରେ ଭଗବତ ଗୀତାକୁ ବୁଝିପାରିବେ। ଆତ୍ମା ସ୍ତରକୁ ସେମାନେ ଆସୁଛନ୍ତି, ଆତ୍ମା ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରାଯାଉଛି, ତେଣୁ ଲୋକମାନେ ବୁଝିପାରିବେ ନାହିଁ। ସେଥିପାଇଁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଛନ୍ତି, ଯାହା ନିଶା ସର୍ବଭୂତାନା ଯସ୍ୟାଙ୍ଗ ଜାଗ୍ରତ ସଂଯମୀ ଯସ୍ୟାଙ୍ଗ ଜାଗ୍ରତ ଭୂତାନି ସା ନିଶା ପଶ୍ୟତ ମୁନି। ସାଧାରଣ ଲୋକମାନେ ବୁଝିପାରିବେ ନାହିଁ, ଏ ବିପରୀତ କଥା। ଯାହା ନିଶା ସର୍ବଭୂତାନା, ସମସ୍ତ ଜୀବମାନଙ୍କ ପାଇଁ ଯେଉଁଟା ରାତ୍ରି ସଦୃଶ, ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ସେଇଟା ଦିବା ସଦୃଶ, ଏବଂ ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ଯେଉଁଟା ରାତ୍ରି, ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ସେଇଟା ଦିବସ। ଅର୍ଥାତ୍ ସାଧାରଣ ଲୋକମାନେ ଯାହା ପାଇଁ କାର୍ଯ୍ୟ କରନ୍ତି, ଏଇ ଧର୍ମ ଅର୍ଥ କାମ ମୁଖ୍ୟ ଇତ୍ୟାଦି, ଯେଉଁମାନେ ପ୍ରକୃତିରେ ସଂଯମ ବ୍ୟକ୍ତି, ସେମାନେ ଏଇଟାକୁ ତୁଚ୍ଛ କରିଦିଅନ୍ତି। କୈବଲ୍ୟ ନରକା ଏତେ ତାଙ୍କ ପାଇଁ କୈବଲ୍ୟ ବା ମୁକ୍ତି ହେଉଛି ନର୍କ ସଦୃଶ, ଅନ୍ୟ କଥା କ'ଣ କହିବା, ଧର୍ମ ଅର୍ଥ କାମ କଥା କ'ଣ କହିବା। ତେଣୁ ଯେଉଁମାନେ ମନୀଷୀ, ଯେଉଁମାନେ ମନୀଷୀ ମନସ୍ତରକୁ ଯେଉଁମାନେ ଯାଇଛନ୍ତି, ମନସ୍ତରରେ ମଧ୍ୟ ଜଣେ ଭଗବାନଙ୍କୁ ଠିକ୍ ଭାବରେ ବୁଝିପାରିବେ ନାହିଁ, କିନ୍ତୁ ତଥାପି ଯେଉଁମାନେ ଇନ୍ଦ୍ରିୟରୁ ବିରତ ହୋଇଛନ୍ତି, ଯେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଯେଉଁ ଭଗବାନ କହିଛନ୍ତି, ଯେ ଯେମିତି କୁର୍ମଙ୍ଗାନିବ ସର୍ବସ୍ୱ ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥିବ ତସ୍ୟପ୍ରଜ୍ଞା, ଯେଉଁମାନେ ଇନ୍ଦ୍ରିୟ ଉପଭୋଗରୁ ବିରତ ହୋଇଛନ୍ତି, ଯେଉଁମାନେ ମନସ୍ତରକୁ ଯାଇଛନ୍ତି, ମନୀଷୀ ଯେଉଁମାନେ ଅଛନ୍ତି, ସେମାନେ ଶିବଜୀଙ୍କର ଆରାଧନା କରନ୍ତି। ମନୀଷୀଣ ଯଶ୍ୟ ଅନବଦ୍ୟ ଚରିତଂ, ଯେଉଁମାନେ ମନସ୍ତରକୁ ଅନ୍ତତଃ ଆସିଲେଣି, ସେମାନେ ବୁଝିପାରିବେ ଯେ ପ୍ରକୃତରେ ଇଏ ଶିବଜୀ, ଇଏ ଏଇସବୁ ବିଷୟ ଯେଉଁ ଆସକ୍ତି ରହିଛି, ବିଷୟ ଆସକ୍ତିରୁ କେହି ମୁକ୍ତ ହୋଇପାରୁନାହାନ୍ତି। ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନକୁ, ଅର୍ଜୁନ ଯେଉଁମାନେ ଯଦିଓ ରସବର୍ଜନ ରସ ପିଅସ୍ୟ ପରମ ଦୁଷ୍ଟା ନିବର୍ତ୍ତତେ, ଜଣେ ଜୈବ ବିଷୟରୁ ଉପଭୋଗ ବିଷୟ ଉପଭୋଗରୁ କ୍ଷାନ୍ତ ହେବା ପାଇଁ, ଦୂରେଇ ହେବା ପାଇଁ ଜଣେ ସବୁ ତ୍ୟାଗ କରିଦେବ, ବିଷୟ ସବୁ ତ୍ୟାଗ କରିଦେବ, ଭଲ ଖାଦ୍ୟ ଖାଇବ ନାହିଁ, ଭଲ କଥା ଶୁଣିବ ନାହିଁ, ଭଲ ଏଇସବୁ ବିଭିନ୍ନ ପ୍ରକାର ଯେଉଁ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ସବୁ ରହିଛି, ଏ ବିଷୟ ଉପଭୋଗରୁ ନିଜକୁ ବିରତ ହେବା ପାଇଁ ସେ ସବୁ ପ୍ରକାର ଉପଭୋଗକୁ ତ୍ୟାଗ କରିବ। କିନ୍ତୁ ତ୍ୟାଗ କଲେ କ'ଣ ହେବ, ଅର୍ଜୁନ ରସବର୍ଜନ ରସପିଅସ୍ୟ, ରସ ବର୍ଜନ କଲେ ମଧ୍ୟ ସେ ମନରେ ଆମର ଯେଉଁ ରହିଛି ସୁପ୍ତ ଚେତନା, ସୁପ୍ତ ଚେତନା ଯେଉଁ ରହିଛି ଆମ ସୂକ୍ଷ୍ମ ଶରୀର, ସେ ସୂକ୍ଷ୍ମ ଶରୀରରେ ସେ ରସ ପାଇବା ପାଇଁ ଆଗ୍ରହ ରହିଛି, ସେ ଉପଭୋଗ କରିବାର ଇଚ୍ଛା ରହିଛି। ତେଣୁ ରସବର୍ଜନ ରସପିଅ ସେ ପରମ ଦୁଷ୍ଟ ନିବର୍ତ୍ତ, ଯେତେବେଳେ ପର୍ଯ୍ୟନ୍ତ ଜଣେ ଉନ୍ନତ ସ୍ଥିତି ପ୍ରାପ୍ତ ହୋଇନାହିଁ, ଜଣେ ଉନ୍ନତ ରସ ପ୍ରାପ୍ତ ହୋଇନାହିଁ, ସେତେବେଳେ ପର୍ଯ୍ୟନ୍ତ ଏ ନିମ୍ନ ରସକୁ ସେ ତ୍ୟାଗ କରିପାରିବ ନାହିଁ। ତେଣୁ ଯେଉଁମାନେ ଶିବଜୀ ସେ ଅନବଦ୍ୟ ଚରିତ୍ର, ତାଙ୍କର ଏ ବିଷୟ ପ୍ରତି ଆସକ୍ତି ତାହା ନାହିଁ, ସବୁକିଛି ଐଶ୍ୱର୍ଯ୍ୟ ରହିଛି ଆମ ପାଖରେ, ଯଦି ସବୁକିଛି ପଇସାପତ୍ର ରହିଛି, ଆମେ ଚାହିଁବାନି ଗୋଟେ କୁଟିଆରେ ରହିବା ବୋଲି, କୁଟିଆରେ ରହିବା। ସେ ଶ୍ରୀମଦ ଗୌରବ ସେ ମହାରାଜ ଯେତେବେଳେ ଆସିଲେ ଭୁବନେଶ୍ୱରକୁ, ଛୋଟିଆ କୁଟିଆଟେ ନିର୍ମାଣ କରିଥିଲେ, ଏବଂ ତାଙ୍କର ପାଖରେ ତାଙ୍କର ଗୁରୁଦେବ ପ୍ରଭୁପାଦ ମାନେ ଗୋଟେ ଛୋଟିଆ କୁଟିଆ ନିର୍ମାଣ କରିଥିଲେ। 1977 ଯେତେବେଳେ ଆସିଲେ ପ୍ରଭୁପାଦ ମା ପାଇଁ ଗେଷ୍ଟ ହାଉସ୍ ବୁକ୍ ହୋଇଥିଲା, ଷ୍ଟେଟ୍ ଗେଷ୍ଟ ହାଉସ୍। ତେଣୁ ସେ କହିଲେ, ନା ମୋର ଶିଷ୍ୟ ଯେଉଁଠି ମୋ ପାଇଁ କୁଡ଼ିଆ ନିର୍ମାଣ କରିଛି ମୁଁ ସେଇଠି ରହିଲି। ସେ ଆସିଲେ ଭୁବନେଶ୍ୱର ରହିଲେ, ଇଲେକ୍ଟ୍ରି ନଥିଲା ସେଇଦିନ, ପ୍ରଭୁପାଦଙ୍କର ଭଗବାନଙ୍କର କୃପାରୁ ବ୍ୟବସ୍ଥାରୁ ସେଇଦିନ ଆସି ପହଞ୍ଚିଗଲା, ଇଲେକ୍ଟ୍ରି ଆସି ପହଞ୍ଚିଗଲା। ଇଲେକ୍ଟ୍ରିଟା ନିହାତି ଦରକାର, କାହିଁକିନା ସେ ସବୁ କରିବେ, ଡିକ୍ଟାଫୋନ୍ରେ ସବୁ ଦେଉଥିଲେ, ଡିକ୍ଟେସନ୍ ଦେଉଥିଲେ, ସବୁ ଟାଇପ୍ ହେଉଥିଲା ଭାଗବତ, ପ୍ରତିଦିନ ସେ ଟ୍ରାନ୍ସଲେସନ୍ କରୁଥିଲେ। ଏଇଠି ଆମର ଦଶମ ସ୍କନ୍ଧ ସେ ଆରମ୍ଭ କରିଥିଲେ। ତେଣୁ ପ୍ରଭୁପାଦ ମହାରାଜ ସେ ଗେଷ୍ଟ ହାଉସ୍ ଛାଡ଼ିଦେଲେ, ନା ନା ଗେଷ୍ଟ ହାଉସ୍ ମୁଁ ରହିବି ନାହିଁ, ଗେଷ୍ଟ ହାଉସ୍ରେ ସବୁ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ଆମର ଆଜିକାଲି କଥାବାର୍ତ୍ତା ସନ୍ନ୍ୟାସୀମାନେ ଆମର କହିବା କଥା ନୁହଁ, କିନ୍ତୁ ସେମାନେ ନା ଏଠି କିଛି ନାହିଁ ସୁବିଧା, ଆମେ ଯାଇକରି ସେଠି ରହିବା ଯେଉଁଠି ସୁବିଧା ଅଛି, ବଡ଼ ବଡ଼ ହୋଟେଲରେ ରହିବେ, ଛୋଟ ଛୋଟ ମନ୍ଦିରରେ ରହିବେନି ସେମାନେ, କାହିଁକି ନା ପ୍ରକୃତରେ ତାଙ୍କର ବିଷୟ ଆସକ୍ତିରୁ ସେମାନେ ଦୂର ହୋଇନାହାନ୍ତି। ଯେଉଁମାନେ ବିଷୟ ଆସକ୍ତିରୁ ଦୂର ହୋଇଛନ୍ତି, ପ୍ରଭୁପାଦ ମହାରାଜ ଗେଷ୍ଟ ହାଉସ୍ ଛାଡ଼ିଦେଲେ, ନା ଏଠି ରହିଲେ। ଏବଂ ଗୌରବନ୍ଦ ମହାରାଜ ମଧ୍ୟ ସେଇ କୁଡ଼ିଆରେ ଯେଉଁ ରହିଥିଲେ, ଯେତେବେଳେ ଆମର ଗେଷ୍ଟ ହାଉସ୍ ତିଆରି ହେଲା, ବହୁତ ସୁନ୍ଦର ପ୍ରାସାଦ ପ୍ରାସାଦ ତିଆରି ହେଲା, ଗଲେନି ସେଠି, ସେ ସେଇ କୁଡ଼ିଆରେ ରହିଲେ, ସେଇଠି ରହିକି ସେ ତାଙ୍କର ପ୍ରଭୁପାଦ ଭଳି ସେ ମଧ୍ୟ ତାଙ୍କର ସବୁ ଟ୍ରାନ୍ସଲେସନ୍ ଇତ୍ୟାଦି ସବୁ କାର୍ଯ୍ୟ ଭଗବାନ ସେବାରେ ନିଯୁକ୍ତ ରହିଥିଲେ। ଏ ବିଷୟ ଆସକ୍ତି ସମସ୍ତଙ୍କ ରହିଛି, ଯେଉଁମାନେ ବିଷୟ ଆସକ୍ତରୁ ଉର୍ଦ୍ଧ୍ୱ ଗଲାଣି ବୁଝିବାକୁ ପଡ଼ିବ ସେମାନେ ଭକ୍ତି ମାର୍ଗରେ ଅଗ୍ରଗତି କରୁଛନ୍ତି। ଭାଗବତ ଏକା ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ନବଜଗନ୍ଦ୍ର ସେ କଥା କହୁଛନ୍ତି, ରାଜା ନିମୁ କହୁଛନ୍ତି, ଭକ୍ତି ପରେଶାନୁଭବ ବିରକ୍ତି ରଣତ୍ର ଚୈତ୍ରିକ ଏକ କାଳ ପ୍ରପଦ୍ୟମାନ ସେ ଯଥାସ୍ମତ ସ୍ୟୁ ତୁଷ୍ଟି ପୁଷ୍ଟି କ୍ଷୁଦପାୟ ମୁହାସମ। ଜଣେ ଭକ୍ତିରେ ଅନୁଭବ ଉନ୍ନତି କରୁଛି ବୋଲି କେମିତି ଦେଖେଇଲେ ହେବ ନା, ସେ ନିଜେ ଜାଣିପାରିବ କେତେ କେତେ ଉନ୍ନତ ସେ ସ୍ତରରେ ଅଛି। ଭକ୍ତି ଭଗବତ ପ୍ରେମ ଯେଉଁ ରହିଛି ଇଏ ଆସ୍ତେ ଆସ୍ତେ ଉନ୍ନତ ସ୍ତରକୁ ଯାଉଥିବ, ପ୍ରେମ ବଢ଼ି ବଢ଼ିକା ଯାଉଥିବ, ପ୍ରେମର ଅନ୍ତିମ ସୀମା କିଛି ନାହିଁ। ତେଣୁ ଯେତିକି ସେ ଉନ୍ନତି କରୁଥିବ ସେତିକି ଭଗବାନଙ୍କର ଅନୁଭବ ସେ ପ୍ରାପ୍ତ ହେଉଥିବ, ପରେଶ ଅନୁଭବ ପ୍ରାପ୍ତ ହେଉଥିବ। ଏବଂ ବିରକ୍ତି ଅନ୍ୟତ୍ର ଚୈତ୍ରିକ ଏକ କାଳ, ଯେଉଁ ବିଷୟ ପ୍ରତି ଆସକ୍ତି ରହିଛି ସେଥିରୁ ସେମାନେ ବିରକ୍ତ ହେଉଥିବେ, ତାଙ୍କୁ ଆଉ ଭଲ ଲାଗୁନଥିବ ସେ ବିଷୟ ଆସକ୍ତି ଭଲ ଲାଗୁନଥିବ, ସେମାନେ ଅନୁଭବ କରୁଥିବେ ସେଇଟା। ଏବଂ ଏ ତିନୋଟି ଜିନିଷ ଏକ ସମୟରେ ହେବ କିଭଳି ନା, ପ୍ରପଦ୍ୟମାନ ସେ ଯଥାସ୍ମତ ସ୍ୟୁ ତୁଷ୍ଟି ପୁଷ୍ଟି କ୍ଷୁଦପା ମୁଖାସ। ଜଣେ ଯେଭଳି ଖାଦ୍ୟ ଗ୍ରହଣ କଲାବେଳେ ତିନୋଟି ଜିନିଷ ଏକ ସମୟରେ ହେଉଛି, ପ୍ରତି ଗୁଣ୍ଡା ଯେତେବେଳେ ସେ ଗ୍ରହଣ କରୁଛି ସେତେବେଳେ ସେ ଖାଇବାର ଖାଦ୍ୟର ଟେଷ୍ଟ ପ୍ରାପ୍ତ ହେଉଛି ତୁଷ୍ଟି, ଏବଂ ଶରୀର ବୃଦ୍ଧି ପ୍ରାପ୍ତ ହେଉଛି ପୁଷ୍ଟି ପ୍ରାପ୍ତ ହେଉଛି, ଏବଂ କ୍ଷୁଧା ନିବାରଣ ହେଉଛି। ତିନୋଟି ଜିନିଷ ଏକ କାଳ ଏକ ସମୟରେ ହେଉଛି। ସେହିଭଳି ଭାବରେ ଭକ୍ତିରେ ଯେଉଁମାନେ ଉନ୍ନତି କଲେଣି ଏ ବୈରାଗ୍ୟ ଆସିବ, ଏ ଭକ୍ତି ହେଉଛି ବୈରାଗ୍ୟ, ଜ୍ଞାନ ବୈରାଗ୍ୟ, ଏ ଭକ୍ତି ଦେବୀଙ୍କର ପୁତ୍ର। ଯେତେବେଳେ ପଦ୍ମପୁରାଣରେ ଭାଗବତ ମହାତ୍ମା ବର୍ଣ୍ଣନା କରାଯାଇଛି, ଥରେ ନାରଦ ମୁନି ଚାରିଆଡ଼େ ବୁଲୁଛନ୍ତି, ଭଗବାନ କେଉଁଠି ପାଉନାହାନ୍ତି, କଳିଯୁଗ ଆସିଗଲାଣି ଭଗବାନ କେଉଁଠି ପାଉନାହାନ୍ତି। ତେଣୁ ଅନ୍ତିମରେ ଯେତେବେଳେ ବୃନ୍ଦାବନ ଆସିଲେ, ବୃନ୍ଦାବନ ଦେଖିଲେ ଜଣେ ତରୁଣୀ ସେ କ୍ରନ୍ଦନ କରୁଛି ଏବଂ ତା ପାଖରେ ଦୁଇଜଣ ବୁଢ଼ା ବ୍ୟକ୍ତି ଶୋଇଛନ୍ତି। ତେଣୁ ନାରଦ ମୁନି ତାଙ୍କୁ ଯାଇ ପଚାରିଲେ, ଦେବୀ ତୁମେ କାହିଁକି କ୍ରନ୍ଦନ କରୁଛ, ତୁମେ କିଏ କ'ଣ ପାଇଁ କ୍ରନ୍ଦନ କରୁଛ, ତୁମର କ'ଣ ଦୁଃଖ ହେଇଛି କେଉଁ ମୁଁ ତୁମକୁ ଦୂର କରିବି। ଏ ସାଧୁ ଯିଏ ସେ ଅନ୍ୟର ଦୁଃଖ ଦୂର କରିବା ପାଇଁ ସବୁବେଳେ ଚେଷ୍ଟା କରିବେ, ଏ ସାଧୁର ସ୍ୱଭାବ ହେଉଛି ସେଇଟା। ତେଣୁ ସେ ଦେବୀ କହିଲେ, ମୁଁ ହେଉଛି ଭକ୍ତି ଦେବୀ, ମୁଁ ଜନ୍ମ ହେଇଥିଲି କେଉଁଠି, ଗୁଜୁରାଟ ନା କେଉଁଠି, କର୍ଣ୍ଣାଟକ, କର୍ଣ୍ଣାଟକରେ ଆବିର୍ଭାବ ହେଇଥିଲି, ଗୁଜୁରାଟରେ ଆସ୍ତେ ଆସ୍ତେ ମୋର ଜରାଜୀର୍ଣ୍ଣ ହେଇଗଲି, ମହାରାଷ୍ଟ୍ରରେ ଜରାଜୀର୍ଣ୍ଣ ହେଇଗଲି, ତେଣୁ ମୁଁ ମଧ୍ୟ ବୃଦ୍ଧା ହେଇଗଲି। ଏ ଦୁଇଜଣ ଯିଏ ଶୋଇଛନ୍ତି ଇଏ ମଧ୍ୟ ମୋର ପୁତ୍ର ଦୁଇଜଣ, ଜ୍ଞାନ ଏବଂ ବୈରାଗ୍ୟ, ଏମାନେ ମଧ୍ୟ ବୃଦ୍ଧ ହେଇଯାଇଛନ୍ତି, କିନ୍ତୁ ମୁଁ ଯୁଆଡ଼େ ଗଲି ମୋର ସେଇ ତରୁଣୀ ଅବସ୍ଥା ଆସିଲା ନାହିଁ, କିନ୍ତୁ ଯେତେବେଳେ ବୃନ୍ଦାବନ ଆସିଗଲି ସେତେବେଳେ ମୁଁ ଏଇ ତରୁଣୀ ଅବସ୍ଥା ପ୍ରାପ୍ତ ହେଲି। କିନ୍ତୁ ଏଇ ଯେଉଁ ଦୁଇଜଣ ପୁଅ ମୋର ଶୋଇଛନ୍ତି, ଜ୍ଞାନ ବୈରାଗ୍ୟ, ଏମାନେ ବୃଦ୍ଧ ହେଇକି ରହିଛନ୍ତି, ଏମାନେ ଯୁବକ ହେଉନାହାନ୍ତି, ତେଣୁ ମୋର କନ୍ଦ ଲାଗୁଛି, ମୁଁ ଦୁଃଖ, ମୋତେ ଦୁଃଖ ଲାଗୁଛି, ମାଆ ହେଇକି ମୁଁ ତରୁଣୀ ଅବସ୍ଥାରେ ଅଛି, ମୋର ପିଲାମାନେ ବୃଦ୍ଧ ହେଇଯାଇଛନ୍ତି। ତେଣୁ ନାରଦ ମୁନି କହିଲେ, କହିଲେ ଦେଖ ଦେବୀ, ଭକ୍ତି ଦେବୀ, ମୁଁ ଆପଣଙ୍କର ଅବତାର, ଭକ୍ତ ଅବତାର ହେଉଛନ୍ତି ନାରଦ ମୁନି, ତେଣୁ ମୁଁ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଆପଣଙ୍କର ଦୁଃଖକୁ ଦୂର କରିବି। କହି ସେ କ'ଣ କଲେ ନା, ବହୁତ ଚେଷ୍ଟା କଲେ ତାଙ୍କୁ ଯୁବକ ଅବସ୍ଥାକୁ ପ୍ରାପ୍ତ ହେବା ପାଇଁ, ଜ୍ଞାନ ଏବଂ ବୈରାଗ୍ୟ। ତେଣୁ ସେ ବହୁତ ପ୍ରକାର ଏହିସବୁ ବେଦ ପାଠ କଲେ, ଭଗବତ ଗୀତା ପାଠ କଲେ, ମହାଭାରତ ଏହିସବୁ ପାଠ କଲେ, କିନ୍ତୁ ତାଙ୍କର କିଛି ବିଶେଷ ପରିବର୍ତ୍ତନ ହେଲା ନାହିଁ, ସେ ସେହି ବୃଦ୍ଧ ଅବସ୍ଥାରେ ରହିଛନ୍ତି, ଟିକିଏ ଅବସ୍ଥା ସତେଜ ହେଲେ କିନ୍ତୁ କିଛି ହେଲା ନାହିଁ। ତେଣୁ ନାରଦ ମୁନି ବହୁତ ଉଦ୍ବିଗ୍ନ ହୋଇ ଯାଉଛନ୍ତି, କାହାକୁ ପଚାରିବେ କ'ଣ କଲେ, କ'ଣ କଲେ ସେ ଯୁବକ ଅବସ୍ଥା ପ୍ରାପ୍ତ ହେବେ, କହି ସେ ଚାରିଆଡ଼େ ବୁଲୁଛନ୍ତି। ଅନ୍ତିମରେ ଯେତେବେଳେ ଯାଇ ପହଞ୍ଚନ୍ତି ବଦ୍ରୀନାଥରେ, ବଦ୍ରୀନାଥରେ ସେ ସମୟ ଚାରି କୁମାର କ'ଣ ଦେଖା ହେଇଛି, ସନକ, ସନାତନ, ସନାତନ, ସନତ କୁମାର, ତେଣୁ ଚାରି କୁମାର ତାଙ୍କର ଭାଇ, ବଡ଼ ଭାଇ, ଦେଖିକିରି ମଧ୍ୟ ସେ ଦେଖିପାରୁନାହାନ୍ତି, ଚାଲିଯାଉଛନ୍ତି। ତେଣୁ ଚାରି କୁମାର କହିଲେ, ନାରଦ କୁଆଡ଼େ ତୁମେ ଏଭଳି ଉଦ୍ବିଗ୍ନ ଅବସ୍ଥାରେ କୁଆଡ଼େ ଯାଉଛ। ତେଣୁ ସେ ତାଙ୍କୁ ପ୍ରଣାମ କରି କହିଲେ, ପ୍ରଭୁ ମୁଁ ଏମିତି ଦେଖୁଛି ସତ୍କର୍ମ ବା କ'ଣ କଲେ ଏମାନେ ଯେଉଁ ଦେବୀ ଭକ୍ତି ଦେବୀଙ୍କର ପୁତ୍ର ଏମାନେ ଯୁବକତା ପ୍ରାପ୍ତ ହୋଇପାରୁନାହାନ୍ତି, ଯୌବନ ପ୍ରାପ୍ତ ହୋଇପାରୁନାହାନ୍ତି, ତେଣୁ ମୁଁ ଯାଉଛି ଖୋଜୁଛି କେଉଁଠି ସେଇଟା ମିଳିବ, କାହାକୁ ପଚାରିଲେ ହେବ। ତେଣୁ ଚାରି କୁମାର ଟିକେ ହସିଦେଇ କହିଲେ, ନାରଦ ତୁମେ ଜାଣିନ କେଉଁଟା କଲେ ସେମାନେ ଯୁବକ ଅବସ୍ଥା ପ୍ରାପ୍ତ ହେବେ, ନା ମୁଁ ଜାଣିପାରୁନି। ନା ତମେ ପରା ବ୍ୟାସଦେବଙ୍କୁ ମନେ ପଡ଼ୁଛି, ବ୍ୟାସଦେବ କ'ଣ ପାଇଥିଲ? ବ୍ୟାସଦେବ ଯେତେବେଳେ ସମସ୍ତ ଶାସ୍ତ୍ର ରଚନା କଲେ, ରଚନା କରିସାରି ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ, ତମେ ଯେ ତାଙ୍କୁ କ'ଣ କହିଥିଲ? ନା ମୁଁ ତାଙ୍କୁ କହିଥିଲି, ଯଥା ଧର୍ମ ଦୟା ଶ୍ରାଦ୍ଧା ମୁନିବର୍ଜାନ କୀର୍ତ୍ତିତା ନ ତଥା ବାସୁଦେବସ୍ୟ ମହିମା ଅନୁବର୍ଣ୍ଣିତ। ମୁଁ ତାଙ୍କୁ କହିଥିଲି, ତମେ ଯେଉଁଭଳି ଭାବରେ ବେଦ ଉପନିଷଦ ଇତ୍ୟାଦି ଶାସ୍ତ୍ର ରଚନା କରିଛ, ଧର୍ମ ଅର୍ଥ କାମ ମୋକ୍ଷକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିନା। ନା ସେଇ କଥା, ଭଗବାନଙ୍କ ଯେଉଁଠି ନାମ ରୂପ ଗୁଣ ଲୀଳା ବିସ୍ତାର ଭାବେ ବର୍ଣ୍ଣନା ହୋଇଛି, ସେଇଟାକୁ ପାଠ କଲେ ସେ ଯୁବକ ହେବେ ନା? ମୁଁ ସମସ୍ତ ବେଦ ପାଠ କଲି, ଗୀତା ପାଠ କଲି, ସେଥିରେ ସବୁ ଅଛି ନା? ସେଥିରେ କ'ଣ ନାହିଁ ଭଗବାନଙ୍କ ନାମ? ନା ତାହେଲେ ତମେ କାହିଁକି ତାଙ୍କୁ କହିଥିଲ ଭାଗବତ ରଚନା କରିବା ପାଇଁ? ତେଣୁ ତାପରେ ନାରଦମୁନି ତାଙ୍କର ମନେ ପଡ଼ିଲା, ଓହୋ, ଏ ଭାଗବତମ ଶାସ୍ତ୍ର ମୁଁ ପାଠ କରିନାହିଁ, ଅନ୍ୟ ସମସ୍ତ ବେଦ ଶାସ୍ତ୍ର ଇତ୍ୟାଦି ଗୀତା ମଧ୍ୟ ପାଠ କଲେ, କିନ୍ତୁ ତଥାପି କିଛି ହେଲା ନାହିଁ। ତେଣୁ ସେ କହିଲେ, ଠିକ୍ ଅଛି ପ୍ରଭୁ, ଆପଣ ଚାଲନ୍ତୁ, ଆପଣ ଭାଗବତ ପାଠ କରିବେ। କହିକି ସେ ଆସିଲେ, ହରିଦ୍ୱାରକୁ ଆସିଲେ। ହରିଦ୍ୱାରରେ ସେ ସବୁ କଥା ହେଲା, ଭାଗବତ କଥା ହେଲା। ତେଣୁ ମୁନିଋଷିମାନେ ସବୁ ଆସି ପହଞ୍ଚିଲେ ସେଠି, ଏବଂ ଯେତେବେଳେ ପାଠ ହେଉଥିଲା ସେତେବେଳେ ଭକ୍ତିଦେଇ ମଧ୍ୟ ଯାଇ ପହଞ୍ଚିଲେ। ଭକ୍ତିଦେଇ ପଚାରିଲେ, ମୋର ସ୍ଥାନ କେଉଁଠି? ତେଣୁ ଚାରି କୁମାର କହିଲେ, ଯେଉଁଠି ଭକ୍ତି ଅଛି ଆପଣ ସେଇଠି ରହିବେ। ତେଣୁ ଏହିଭଳି ଭାବରେ ଭକ୍ତିଦେବୀ ସେଇଠି ରହିଲେ, ଏବଂ ଜ୍ଞାନ ବୈରାଗ୍ୟ ମଧ୍ୟ ଯାଇ ପହଞ୍ଚିଲେ। ବାର୍ଦ୍ଧକ୍ୟ ଅବସ୍ଥା ତାଙ୍କର ଦୂର ହୋଇପାରୁନାହିଁ। ତେଣୁ ଯେତେବେଳେ ଭାଗବତଙ୍କ କଥା ଆରମ୍ଭ ହେଲା, ଭାଗବତ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରୁ, ଜନ୍ମାଦିଅସ୍ୟ ଯଥ ଅନ୍ୟାଦି ଏଇ ଯେଉଁ ଶ୍ଳୋକରୁ ଆରମ୍ଭ କରି ଚାଲିଲା ଭାଗବତ କଥା ଆରମ୍ଭ ହେଲା। ତେଣୁ ଆସ୍ତେ ଆସ୍ତେ ଜ୍ଞାନ ଏବଂ ବୈରାଗ୍ୟ ସେମାନେ ଯୁବକତା ପ୍ରାପ୍ତ ହେଲେ। ତେଣୁ ଅନ୍ତିମରେ ଅନ୍ତିମ ଶ୍ଳୋକ ଯେତେବେଳେ ପାଠ ହେଲା, ନାମ ସଂକୀର୍ତ୍ତନଞ୍ଜସ୍ୟ ସର୍ବ ପାପ ପ୍ରଣାଶନମ୍ ପ୍ରଣାମ ଦୁଃଖ ସମନସ୍ତଂ ନମାମି ହରିଂ ପରମ୍। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ସେତେବେଳେ ଭଗବାନ ଆସି ପହଞ୍ଚିଯାଇଛନ୍ତି, ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିଯାଇଛନ୍ତି, ଅନ୍ୟ ମୁନି ଋଷି ଦେବତାମାନେ ଆସି ପହଞ୍ଚିଯାଇଛନ୍ତି, ଅର୍ଜୁନ ମଧ୍ୟ ଆସି ପହଞ୍ଚନ୍ତି, ପଦ୍ମପୁରାଣରେ ଭାଗବତ ମହାତ୍ମା ବର୍ଣ୍ଣନା କରାଯାଏ, ସମସ୍ତେ ଉଚ୍ଚ ସ୍ୱରରେ କୀର୍ତ୍ତନ କରୁଛନ୍ତି। ଏବଂ ସେଇଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସ୍ୱର୍ଗେ ସତ୍ୟେ ଚ କୈଳାସେ ବୈକୁଣ୍ଠେ ନାସ୍ତେୟଂ ରସ ଅତ ପିବନ୍ତୁ ସଦ୍ଭାଗ୍ୟା ମା ମା ମୁଞ୍ଚନ୍ତୁ କରିଚିତ୍। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏ ଯେଉଁ ଭାଗବତମ ଶାସ୍ତ୍ର ଏ କେବଳ ଭାରତବର୍ଷରେ ଅଛି, ଭାରତ ଭୂମିରେ ଅଛି, ଏଠି ସ୍ୱର୍ଗରେ ନାହିଁ। କି ସତ୍ୟ ସ୍ୱର୍ଗେ ସତ୍ୟ ସତ୍ୟ ଲୋକ ପାଇଲେ ବ୍ରହ୍ମଙ୍କ ଲୋକ ମଧ୍ୟ ସେଠି ନାହିଁ, ବ୍ରହ୍ମାଙ୍କ ଲୋକର ଉର୍ଦ୍ଧ୍ୱରେ ଯେଉଁ କୈଳାସ ଲୋକ ରହିଛି ସେଠି ମଧ୍ୟ ନାହିଁ, ଏବଂ ବୈକୁଣ୍ଠ ଲୋକରେ ମଧ୍ୟ ନାହିଁ। ଆଉ ଅନ୍ୟ କଥା କ'ଣ କହିବା? ନାସ୍ତେହଂ ରସ, ଏ ଭାଗବତ ରସ ଆଉ କେଉଁଠି ନାହିଁ। ତେଣୁ ଅତ ପିବନ୍ତୁ ସଦ୍ଭାଗ୍ୟା, ଯେଉଁମାନେ ସଦ୍ଭାଗ୍ୟ ବ୍ୟକ୍ତି ସେମାନେ ଏଠାକୁ ପାନ କରନ୍ତୁ, ଖାଲି ଶୁଣନ୍ତୁ ନାହିଁ, ସେମାନେ ପାନ କରନ୍ତୁ। ମାମ ମୁଞ୍ଚନ୍ତୁ କରି କେବେ ତାକୁ ତ୍ୟାଗ କରିବେ ନାହିଁ ଭାଗବତ। ତେଣୁ ସନାତନ ଗୋସ୍ୱାମୀ ଲେଖିଲେ, ମଦୀକ ବନ୍ଧୁ ମତ ସଙ୍ଗୀ ମତ ଗୁରୁ ମତ ମହାଧନ ମନିସ୍ତାରକୁ ମତ ଭାଗ୍ୟ ମତ ଆନନ୍ଦ ନମସ୍ତୁତେ ଅସାଧୁ ସାଧାଇ ନିଚୋଚତା କର ହାନାମୁଞ୍ଚ କଦାଚିତ୍ ମାଂ ପ୍ରେମ୍ଣା ହୃତ୍କଣ୍ଠୟୋ ସ୍ୱର। ଭାଗବତଙ୍କୁ ସେ ପ୍ରାର୍ଥନା କରୁଛନ୍ତି, ଏ ଆମର ବନ୍ଧୁ, ଆମର ସଙ୍ଗ, ପ୍ରକୃତରେ ଆମର ଏ ସାଙ୍ଗ ହେଉଛନ୍ତି ଭାଗବତମ, ଆମର ଗୁରୁ, ଆମର ପ୍ରକୃତିରେ ପଥ ପ୍ରଦର୍ଶକ, ଆମକୁ ନିସ୍ତାର କରିବେ, ଅସାଧୁ ବ୍ୟକ୍ତି ମଧ୍ୟ ସେ ସାଧୁତା ପ୍ରଦାନ କରିବେ, ତେଣୁ ଆମକୁ କେବେ ହେଲେ ତ୍ୟାଗ କରନ୍ତୁ ନାହିଁ ବୋଲି କହି ସବୁବେଳେ ସନାତନ ଗୋସ୍ୱାମୀ ପ୍ରାର୍ଥନା କରନ୍ତି ଭାଗବତଙ୍କୁ। ପିଲାଦିନେ ଜଣେ ତାଙ୍କୁ କିଏ ଦେଇଥିଲେ, ଭାଗବତ ଆଣି ଦେଇଥିଲେ, ତେଣୁ ସେ ପ୍ରଧାନମନ୍ତ୍ରୀ ଥିଲେ ଯଦିଓ ସେ ଆଉ ଗଲେ ନାହିଁ, ଆଜି ଭାଗବତ ପାଠ କରୁଥିଲେ, ଏସବୁ ବର୍ଣ୍ଣନା କରାଯାଏ, ସନାତନ ଗୋସ୍ୱାମୀ କଥା ଆସିବ। ତେଣୁ ଯେଉଁମାନେ ଏଇ ଭକ୍ତି ଆଚରଣ କରୁଛନ୍ତି, ଜ୍ଞାନ ଏବଂ ବୈରାଗ୍ୟ ମନକୁ ମନେ ଆସିବ, ତା ପାଇଁ ବ୍ୟବସ୍ଥା କରିବା ଦରକାର ନାହିଁ। ଭାଗବତ ସୁତ ଗୋସ୍ୱାମୀ ସେ କଥା କହୁଛନ୍ତି, ବାସୁଦେବେ ଭଗବତୀ ଭକ୍ତିଯୋଗ ପ୍ରୟୋଜିତ ଜନୟତି ଆସୁ ବୈରାଗ୍ୟମ ଜ୍ଞାନମ ଚୈତୁଗମ। ଭଗବାନ ବାସୁଦେବଙ୍କ ପ୍ରତି ଯଦି ମାନେ ଭକ୍ତି କରୁଛନ୍ତି, ତାହେଲେ ତାଙ୍କ ପାଖରେ ଏଇ ଜ୍ଞାନ ଏବଂ ବୈରାଗ୍ୟ ମନକୁ ମନେ ଆସି ପହଞ୍ଚିବ, ତା ପାଇଁ ଚେଷ୍ଟା କରିବା ଦରକାର ନାହିଁ, ଆସି ପହଞ୍ଚିବ। ଅନ୍ୟପକ୍ଷରେ ଯେଉଁମାନେ ଜ୍ଞାନ ବୈରାଗ୍ୟ ଆସୁନାହିଁ, ତାକୁ ବୁଝିବାକୁ ପଡ଼ିବ ପ୍ରକୃତିରେ ସେମାନେ ଭକ୍ତି ଆଚରଣ କରୁନାହାନ୍ତି। ତେଣୁ ଭକ୍ତି ଭକ୍ତମାନ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶିବଜୀ। ଭାଗବତ ମନ୍ତିମରେ ସୁଧ ଗୋସ୍ୱାମୀ ସେ କଥା କହୁଛନ୍ତି, ନିମ୍ନଗାନଂ ଯଥା ଗଙ୍ଗା, ଦେବାନଂ ଅଚ୍ୟୁତ ଯଥା, ବୈଷ୍ଣବାନଂ ଯଥା ଶମ୍ଭୁ, ପୁରାଣାନଂ ଇଦମ୍ ତଥା। ଏ ପୁରାଣ କାହା ସହିତ ସମାନ କରାଯିବ? ଶିବଜୀଙ୍କୁ କାହା ସହିତ ସମାନ କରାଯିବ? ଅସମାଧି ସାହି ବୋଲି କୁହାଯାଉଛି, ନିରସ୍ତ ସାମ୍ୟ ଅତିଶୟ, ତାଙ୍କ ସହିତ କେହି ସମାନ ହୁଅନ୍ତି କି ତାଙ୍କ ଅଧିକ କେହି ନୁହନ୍ତି। ଏ ଭାଗବତ ମଧ୍ୟ ସେହିଭଳି ଭାବରେ ଟପ୍ ପୋଜିସନରେ ଅଛନ୍ତି ଭାଗବତ। ଯେଭଳି ଭାବରେ ନିମ୍ନ ଗାନା ଅନେକ ଦେବୀ ରହିଛନ୍ତି, ଗଙ୍ଗେଜ ଯମୁନେ ଜୈବ ଗୋଦାବରୀ ସରସ୍ୱତୀ ନର୍ମଦୀ ସିନ୍ଧୁ କାବେରୀ ଜଳସିନ୍ଧୁ ଚନ୍ଦଙ୍କୁରୁ, ସାତଟି ପବିତ୍ର ନଦୀର ସବୁବେଳେ ସ୍ମରଣ କରନ୍ତି ଯେଉଁମାନେ ଜଳ ଆଚମନ କରନ୍ତି। ତେଣୁ ଏହି ନଦୀମାନଙ୍କୁ ଯଦି କୁହାଯିବ ତାଙ୍କ ଭିତରେ କିଏ ଶ୍ରେଷ୍ଠ? ଭଗବତ ଗୀତାରେ ଭଗବାନ କହିଲେ ଯେ ସ୍ରୋତସା ମାନେ ଜାହ୍ନବୀ, ସ୍ରୋତସା ସ୍ରୋତ ମାନେ ନଦୀମାନଙ୍କ ଭିତରେ ମୁଁ ହେଉଛି ଜାହ୍ନବୀ ବା ଗଙ୍ଗାଦେବୀ। ଭାଗବତଙ୍କୁ ସ୍ରୋତ ଗୋସ୍ୱାମୀ କହିଲେ ନିମ୍ନଗାନ ଯଥା ଗଙ୍ଗା, ନିମ୍ନଗାନ ମାନଙ୍କ ଭିତରେ ନଦୀମାନଙ୍କ ଭିତରେ ସେ ହେଉଛନ୍ତି ଗଙ୍ଗା ଶ୍ରେଷ୍ଠ, ତାଙ୍କ ସହିତ କିଏ ତୁଳନା ହୋଇପାରିବେ ନାହିଁ। ଏବଂ ଦେବାନଙ୍କ ଅଚ୍ୟୁତ ଯଥା, ଦେବତାମାନଙ୍କ ଭିତରେ ଅଚ୍ୟୁତ ଯିଏକି ବିଷ୍ଣୁ ସେ ମଧ୍ୟ ଶ୍ରେଷ୍ଠ, ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ସେହିଭଳି ଭାବରେ ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଯଦି କୁହାଯିବ କିଏ ଶ୍ରେଷ୍ଠ ନା ଶିବଜୀ ଶ୍ରେଷ୍ଠ, ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ନିରସ୍ତ ସାମ୍ୟ ଅତିଶୟ ବୋଲି କୁହାଯାଉଛି, ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଅତିଶୟ କଥା କ'ଣ କୁହାଯିବ? ଅବଶ୍ୟ ଏଠି ବିଷ୍ଣୁ ଚକ୍ର ଠାକୁର ଭାଷାରେ କହିଛନ୍ତି, ଏଠି ଶିବଜୀଙ୍କୁ ବିଷ୍ଣୁଙ୍କ ସହିତ ତୁଳନା କରିବାକୁ କୁହାଯାଉଛି, ବିଷ୍ଣୁଙ୍କ ସହିତ କେହି ତୁଳନା ହୋଇପାରିବେ ନାହିଁ। ସେଭଳି ଭାବେ ଶିବ ମଧ୍ୟ ସେ ବିଷ୍ଣୁ ତତ୍ତ୍ୱ, ସେହି ହିସାବରେ ତାଙ୍କୁ କୁହାଯାଉ ସେ କଥା ନିରସ୍ତ ସାମ୍ୟ, କିନ୍ତୁ ବୈଷ୍ଣବ ହିସାବରେ ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ବୈଷ୍ଣବମାନଙ୍କ କଥା ଶମ୍ଭୁ ଏବଂ ପୁରାଣମାନଙ୍କ ଭିତରେ 18ଟି ପୁରାଣ ରହିଛନ୍ତି, ବିଭିନ୍ନ 18ଟି ଉପପୁରାଣ ମଧ୍ୟ ରହିଛନ୍ତି। ତେଣୁ ଏସବୁ ପୁରାଣମାନଙ୍କ ଭିତରେ ଶ୍ରେଷ୍ଠ ପୁରାଣ ହେଉଛନ୍ତି ଇଦମ୍ ତଥା ସୁଧ ଗୋସ୍ୱାମୀ କହୁଛନ୍ତି ଏ ପୁରାଣ ଇଦମ୍, କାରଣ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିସାରି ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ, କିନ୍ତୁ ଯେତେବେଳେ ଏଇ ଏଇ ଯେଉଁ ଶ୍ରୀମଦ୍ ଭାଗବତ ରଚନା କଲେ ସେତେବେଳେ ସେ ବହୁତ ଶାନ୍ତିପ୍ରାପ୍ତ ହୋଇପାରିଲେ। ତେଣୁ ଏଠି କୁହାହେଉଛି ଯେ ଯଶ୍ୟ ଅନ୍ୟବଦ୍ୟ ଚରିତଂ, ତାଙ୍କର କୌଣସି ବିଷୟ ଆସକ୍ତି ନାହିଁ, ବିଷୟ ଆସକ୍ତି ଶୂନ୍ୟ, ସେ ବିଷୟ ପ୍ରତି ଆସକ୍ତି ନାହିଁ, ସବୁ ଐଶ୍ୱର୍ଯ୍ୟ ଥିଲେ ମଧ୍ୟ ସେ ରହୁଛନ୍ତି କିଭଳି ଭାବରେ ନା ଶରୀରରେ ସେଣ୍ଟ ପକାଉନାହାନ୍ତି ବା ଏସବୁ ଲଗାଉନାହାନ୍ତି, ଯେଉଁ ବିଭିନ୍ନ ପ୍ରକାର ବାଳ କଳା କରୁନାହାନ୍ତି, ଏସବୁ ଯେଉଁମାନେ ବିଷୟ ଆସକ୍ତି ରହିଛି ସେମାନେ ସବୁ ଏଇଭଳି ଭାବରେ କରିବେ। ଶିବଜୀ ତାଙ୍କର ଜଟାଯୁକ୍ତ ରହିଛନ୍ତି, ମସ୍ତକକୁ ମୁଣ୍ଡନ ମାନେ ଏଇ ଯେଉଁ ଲଗାଇବା ପାଇଁ ମଧ୍ୟ ପାନିଆ ଲଗାଇବା ପାଇଁ ମଧ୍ୟ ତାଙ୍କର ସମୟ ନାହିଁ, କିଛି ସମୟ କାହିଁ ତାଙ୍କ ପାଖରେ, ସବୁବେଳେ ସେ ଭଗବାନଙ୍କୁ ନାମ କୀର୍ତ୍ତନ କରୁଛନ୍ତି, ଏସବୁ କାର୍ଯ୍ୟ କରିବା ପାଇଁ ସମୟ ନାହିଁ। ତାଙ୍କର ଶରୀର ହେଉଛି ପ୍ରକୃତି ସଚ୍ଚିଦାନନ୍ଦମୟ ଶରୀର, ଆମ ଭଳି ଶରୀର ନୁହଁ, ଅନବଦ୍ୟ ଶରୀର, ତାଙ୍କର ଏସବୁ କୌଣସି ମଳ ନାହିଁ, ଅମଳ ବୋଲି କୁହାଯାଇଛି, ଆ ପୂର୍ବରୁ କୁହାଯାଇଛି ଅମଳ ଶରୀର, ତାଙ୍କର ଆମ ଭଳି ତ୍ରିଗୁଣମୟ ଶରୀର ନୁହଁ, ସଚ୍ଚିଦାନନ୍ଦମୟ ସେ ଭଗବାନ ଭଳି ଶରୀର ତାଙ୍କର ଅନବଦ୍ୟ ଚରିତ। ତେଣୁ ଯେଉଁମାନେ ମନୀଷୀ, ଯେଉଁମାନେ ଉନ୍ନତ ସ୍ତରରେ ମନରେ ସବୁବେଳେ ଚିନ୍ତା କରନ୍ତି, ମାନସିକ ସ୍ତରକୁ ଯେଉଁମାନେ ଯାଇଛନ୍ତି ସେମାନେ ମନୀଷୀମାନେ ସବୁବେଳେ ଗୁଣନ୍ତି, ତାଙ୍କର କଥା ଗୁଣନ୍ତି, ତାଙ୍କର କଥା କୀର୍ତ୍ତନ କରନ୍ତି। କ୍ଷୀରଂ ଯଥା ଯଦି ବିକାରଂ ବିଶେଷ ଯୋଗା ସଞ୍ଜାୟତି ନାହିଁ ତତ ପୃଥଗସ୍ତି ହେତୁ ଜୟସମ୍ଭୂତାମପିଦ କାର୍ଯ୍ୟା ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ମାର୍କଣ୍ଡ ଋଷି ଶିବଜୀ ତାଙ୍କୁ ଆଶୀର୍ବାଦ ଦେଇଥିଲେ, ଏଇସବୁ ବହୁତ ମୁନିଋଷିମାନଙ୍କ କଥା ରହିଛି, ଶିବଜୀଙ୍କର ସବୁବେଳେ କୀର୍ତ୍ତନ କରନ୍ତି, ବ୍ରହ୍ମା ମଧ୍ୟ ଶିବଜୀଙ୍କର କୀର୍ତ୍ତନ କରୁଛନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା। କୀର୍ତ୍ତନ ମାଧ୍ୟମରେ କ'ଣ ହେଉଛି ନା ଅବିଦ୍ୟା ପଟ୍ଟଣ ବିଭୀତସବ, ଆମେ ଯେଉଁ ଅବିଦ୍ୟାଗ୍ରସ୍ତ ହୋଇକି ରହିଛେ, ପାଞ୍ଚ ପ୍ରକାର ଅବିଦ୍ୟା ବ୍ରହ୍ମା ସୃଷ୍ଟି କରିଛନ୍ତି ଭୌତିକ ଜଗତରେ, ପାଞ୍ଚ ପ୍ରକାର ଅବିଦ୍ୟା କ'ଣ ସେ ଯେଉଁ ତମ ମୋହ ମହାତମ ଏସବୁ ବିଭିନ୍ନ ପ୍ରକାର ଅବିଦ୍ୟା ସବୁ ରହିଛି, ଏ ଅବିଦ୍ୟା ଭିତରେ ଆମେ ନିଜକୁ ଭୁଲିଯାଇ ପ୍ରକୃତରେ ଆମେ କିଏ ଆମେ ଜାଣିପାରୁନି, ଅବିଦ୍ୟାଗ୍ରସ୍ତ ହୋଇକି ରହିଛେ, ସତ୍ୱରଜ ତମ ତ୍ରିଗୁଣ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ସେଇଟା। ଧୂମିନା ବେତେ ବହ୍ନି ଯଥା ଦର୍ଶୋ ମିଳେ ନଚ ଯଥ ଲୁଇନା ମୃତ ଗର୍ଭ ତଥା ତିନିଦମ ଆବୃତମ, ଆମେ ଏଇଭଳି ଭାବରେ ଆବୃତ ହୋଇକି ରହିଛେ, ଯେମିତି ଧୂଆଁ ଅଗ୍ନିଟା ଧୂଆଁରେ ଆବୃତ ହୋଇକି ରହିଛି, ଆମି ଆଇନା ମିରର ଏଭଳି ଧୂଳିରେ ଆବୃତ ହୋଇକି ରହିଛି, ସନ୍ତାନ ଗର୍ଭରେ ଆବୃତ ହୋଇକି ରହିଛି, ସେଇଭଳି ଭାବରେ ଆମେ ଅବିଦ୍ୟା ଭିତରେ ଆବୃତ ହୋଇକି ରହିଛେ। ଅବିଦ୍ୟାକୁ କେମିତି ଆମେ ପାର ହୋଇପାରିବା? ଆମ ଚେଷ୍ଟାରେ ପାର ହୋଇପାରିବା ନାହିଁ। ସେ ଶିବଜୀଙ୍କ କୃପାପ୍ରାପ୍ତ ହେଲେ, ଭଗବାନଙ୍କ କୃପାପ୍ରାପ୍ତ ହେଲେ, ଗୁରୁ ଗୌରାଙ୍କ କୃପାପ୍ରାପ୍ତ ହେଲେ ଆମେ ଅବିଦ୍ୟାରୁ ଦୂରେଇ ଯାଇପାରିବା, ନହେଲେ ଆମେ ଅବିଦ୍ୟା ପଟଳକୁ ଛିନ୍ନ କରିପାରିବା ନାହିଁ। ଅବିଦ୍ୟା ପଟଳ ବିଭୀତ୍ସବ ନିରସ୍ତ ସାମ୍ୟ ଅତି ସୟୋ ବିଦ୍ୟା ସ୍ୱୟଂ, ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ବା ତାଙ୍କ ଉଦ୍ଧ କଥା କ'ଣ କୁହାଯିବ। ତେଣୁ ପିଶାଚର୍ଯ୍ୟା ଅଚରତ ଗତି ସତା, କିନ୍ତୁ ତାଙ୍କୁ ସମସ୍ତେ ବୁଝିପାରିବେ ନାହିଁ। ଆମ ଶ୍ରୀ ସୁନ୍ଦର ଗୁରୁ ସେ ମହାରାଜ କହନ୍ତି, ଆମେ ସାଧୁ କେମିତି ଚିହ୍ନିବା? ଆମେ ଆଖି ମାଧ୍ୟମରେ ଚିହ୍ନିବା ନାହିଁ, ଆଖି ମାଧ୍ୟମରେ ଦେଖିଲେ ସେ ଆମ ଭଳି ରହିଛନ୍ତି ଆଉ, ଗୁରୁ ସୁନାର ମୂର୍ତ୍ତି ଆଉ, ଆମ ଭଳି ମନୁଷ୍ୟ ଜଣକ ରହିଛନ୍ତି ଆଉ, ଭଗବାନ ତ କହୁଛନ୍ତି ଆମ ଭଳି ଅବଜାନନ୍ତି ମା ଗୁଡ଼ା ମାନସିକ ନୁମାସନ୍ତମ ଆଉ କ'ଣ କହିବା। ତେଣୁ ସାଧୁଙ୍କୁ ଜାଣିବା ପାଇଁ ହେଲେ କର୍ଣ୍ଣ ମାଧ୍ୟମରେ ଆମେ ଦେଖିବା, କର୍ଣ୍ଣ ମାଧ୍ୟମରେ ଭଗବାନ କଥା ଶୁଣି ସେ ତାଙ୍କୁ ଜାଣିବା, ସେ ପ୍ରକୃତରେ ସେ କେତେ ଉନ୍ନତ ସ୍ତରର। ଭଗବାନ କଥା ସେମାନେ କହିବେ, ଅନ୍ୟ କଥା କିଛି କହିବେ ନାହିଁ, ଏ ସାଧୁର ଲକ୍ଷଣ। ତେଣୁ ଆମେ ଯଦି ଚକ୍ଷୁରେ ଦେଖିବା, ଏଭଳି ରହିଛନ୍ତି ସବୁ ଧୂଳି ଏସବୁ ଲଗେଇଛନ୍ତି, ଭସ୍ମ ଲଗେଇଛନ୍ତି, ଜଟା ଧାନ ଚଢ଼ିଛନ୍ତି, ସର୍ପ ତାଙ୍କର ବେଷ୍ଟନ କରିଛି, ଏଭଳି କ'ଣ ଗୋଟେ ବ୍ୟକ୍ତି, ଇଏ କ'ଣ ସାଧୁ, ଏଇଭଳି ଭାବରେ ଆମ ଚିନ୍ତା ଆସିବ। କିନ୍ତୁ ଜଣେ ଯଦି ଶ୍ରବଣ କରିବ ଶିବଜୀଙ୍କ ପାଖରୁ ଭଗବାନ କଥା ଶ୍ରବଣ, ଚାରି କୁମାର, ନାରଦ ମୁନି, ଏସବୁ ବଡ଼ ବଡ଼ ମୁନି ମୁନିଷୀମାନେ ଯାଇକି ଶ୍ରବଣ କରନ୍ତି, ସେଠି ସବୁବେଳେ ଶ୍ରବଣ କରୁଛନ୍ତି, ସେଠି ଭଗବାନ କଥା ଶ୍ରବଣ କରୁଛନ୍ତି। ତାଙ୍କର ସକାଳ କାମ ହେଲା, ଆମର ଯେମିତି ସକାଳ 8ଟାରେ ଭାଗବତ କଥା ହେବ, ସେମିତି ସକାଳ ହୋଇଗଲା ମାନେ ସବୁ ଆସିଲେ, ମୁନି ମୁନିଷୀମାନେ ଆସି ପହଞ୍ଚିଗଲେ, ଭଗବାନ କଥା ଶ୍ରବଣ କଲେ ବସିକରି ସେଇଠି। କଥା ଶ୍ରବଣ ଘଣ୍ଟାଟେ ନାହିଁ, ଚାଲିଥିବ ଘଣ୍ଟା ଘଣ୍ଟା ଧରି ଚାଲିଥିବ, ଶିବଜୀ ଧ୍ୟାନରେ ତ ରହିଛନ୍ତି, ଯେତେବେଳେ ଭାଗବତ କଥା କହୁଛନ୍ତି ଏକ ଆମର କାନରେ କଥା ଗୌରଙ୍କୁ ଶୁଣିଥିଲି, ସେଇଟା ଯେତେବେଳେ କହୁଛନ୍ତି ପାର୍ବତୀ ଚାହିଁଲେ ଏ ଭାଗବତ ଶ୍ରବଣ କରିବେ, ତେଣୁ ଏକାମ୍ର କାନନ, ଏଇଟା ହେଉଛି ଏକାମ୍ର କାନନ। ତେଣୁ ଏଇଠି ଅନ୍ୟ ସମସ୍ତଙ୍କୁ ବିଦା କରିଦିଆଗଲା, ଗୋଟିଏ ଆମ୍ର ଥିଲା, ବିରାଟ ଆମ ଗଛ। ତେଣୁ ଶିବଜୀ କହିଲେ, ମୁଁ ତୁମକୁ ଭାଗବତ କଥା କହିବି, ଅନ୍ୟ କାହାର ଶୁଣିବା ପାଇଁ ଅଧିକାର ନାହିଁ। ତେଣୁ ପାର୍ବତୀଙ୍କୁ କହିଲେ, କଣ୍ଡିସନ କଲେ ମୁଁ କହିବି, ତୁମେ ମୁଁ ମାରିବ, ନହେଲେ କେମିତି ଜାଣିଛ ଶୁଣୁଛ କି ନାହିଁ, ଶୋଇପଡ଼ିଲ। ତେଣୁ ଶିବଜୀ ନିଦ୍ରିତ ମୁଦ୍ରାରେ, ସେ ଭଗବାନ କଥା ଚାଲିଛି ତାଙ୍କର, ପାର୍ବତୀ ହୁଁ ମାରିଥିଲେ, ତାପରେ ଚିନ୍ତା କଲେ ଟିକେ ଶୋଇପଡ଼ିବା, ନିଦ ଲାଗିଲାଣି, ଦଶବଂଶ ଯେତେବେଳେ ଆସିବ ସେତେବେଳେ ଶୁଣିବା ଭଗବାନଙ୍କ ଲୀଳା ଶୁଣିବା। ଇଏ ସବୁ ସ୍ୱର୍ଗ ସ୍ୱର୍ଗ ବିସର୍ଗ ସ୍ଥାନ ପୋଷଣ ମୁଦ୍ର ମନ୍ୱନ୍ତର ଈଶାନ କଥା, ଏସବୁ ବିଭିନ୍ନ ନିରୋଧ ମୁକ୍ତି, ଏସବୁ ଜିନିଷ ଶୁଣିବା ପାଇଁ ତାଙ୍କର ଆଗ୍ରହ ହେଲା ନାହିଁ। ଆଶ୍ରୟ ଭଗବାନ ମୁଖପଦ୍ମ ଯେତେବେଳେ ବର୍ଣ୍ଣନା କରାଯିବ ଦଶମ ସ୍କନ୍ଧ, ସେତେବେଳେ ଆମେ ଶୁଣିବା। ତେଣୁ ସେଠି ଘୁମେଇ ପଡ଼ିଲା ବେଳେ ଶିବଜୀ କଥା କହୁଛନ୍ତି, ମୁଁ କିନ୍ତୁ ଶୁଭୁଛି, ଶିବଜୀ ତଳୁ ଟିକେ ଚକୁ ଖୋଲିଦେଲେ, ଦେଖିଲେ ଯେ ପାର୍ବତୀ ଶୋଇଛନ୍ତି, କିନ୍ତୁ ହୁଁ ଶୁଦ୍ଧ ଶୁଭୁଛି। ତେଣୁ ଦେଖିଲେ କେଉଁଟା ଆସୁଛି, ଦେଖିଲା ବେଳକୁ ଉପରେ ପକ୍ଷୀଟେ ବସି ହୁଁ ହୁଁ କରୁଛି। ତେଣୁ ଶିବଜୀ ଗୋଡ଼େଇଲେ ତାକୁ ମାରିବା ପାଇଁ, ତେଣୁ ସେ ପକ୍ଷୀ ସେ ହେଉଛନ୍ତି ସୁଖଦେବ, ରାଧାରାଣୀଙ୍କ ପକ୍ଷୀ ସୁଖଦେବ, ଆସି ଏଇ ବ୍ୟାସଦେବଙ୍କର ପତ୍ନୀଙ୍କ ଗର୍ଭରେ ସେ ଆଶ୍ରୟ ନେଇଥିଲେ। ତେଣୁ ସେ ସୁଖଦେବ ଏ ଭାଗବତ କଥା ସେ ଶିବଜୀ କହୁଛନ୍ତି, ଅହମ୍ ବେଦି ସୁଖ ବେଦମି ବ୍ୟାସ ବେଦି ନ ବେଦିବା ଭକ୍ତିଆ ଭାଗବତମ ଗ୍ରାହ୍ୟ ନ ବୁଦ୍ଧିଆ ନ ପ୍ରତିକ୍ରିୟା। ତେଣୁ ଶିବଜୀ ଏଭଳି ଭାବରେ କେତେ ଉନ୍ନତ ସ୍ତରରେ ଆମେ ଚିନ୍ତା କରିପାରିବା ନାହିଁ ଶିବଜୀଙ୍କ କଥା ମହିମା, ସାଧାରଣ ଲୋକ ଆମେ କ'ଣ ବୁଝିବା? ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସୁଧ ଗୋସ୍ୱାମୀ, ସେ ବୁଝିଛନ୍ତି ଶିବଜୀଙ୍କ ମହାତ୍ମା। ତେଣୁ ସେ ଅନ୍ତିମରେ ଭାଗବତମ ଅନ୍ତିମରେ ତାଙ୍କ କଥା କହିଲେ, ବୈଷ୍ଣବମାନଙ୍କ କଥା ଶମ୍ଭୁ, ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶମ୍ଭୁ ଶିବଜୀ, ଭଗବାନଙ୍କର ଆରାଧନାରେ ଶ୍ରେଷ୍ଠ ଶିବଜୀ ଶମ୍ଭୁଜୀ। ତେଣୁ ସେହି ଶମ୍ଭୁଙ୍କର ପାଦପଦ୍ମରେ ଆମର ପ୍ରଣାମ ନିବେଦନ କରି ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ, ଶ୍ରୀ ଗୋପାଳ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ନିଦାୟ ଗୋର ପ୍ରମାନନ୍ଦେ ଜୟ ଶ୍ରୀ ଗୋପାଳ।